ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସଂସଦନୁ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ଆଇବା ଆର୍ଥିକ ବଜେଟ୍ରେ ଦେଶର ମୋଟ ଘରୋଇ ଉତ୍ପାଦ 7.4% ରହିବାରକେ ନେଇକରି ଆକଳନ। କେନ୍ଦ୍ର ସରକାର ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ଯୋଜନା ଆଉ କୃଷି ଉନ୍ନତି ଯୋଜନା ଥି ଓଡ଼ିଶା ପ୍ରଦର୍ଶନକେ ପ୍ରଶଂସା କଲେ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ। ଆଉ 2026-27 ବଛର ଲାଗି 5 ପାଞ୍ଜିକେ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ମିଲ୍ଲା ଅନୁମୋଦନ। ଏଥର ପୁରା ଖବର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାନ 2025-26 ଆର୍ଥିକ ବଜେଟ୍ର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍। ରିପୋର୍ଟ ଥି ଆଇବା ଆର୍ଥିକ ବଜେଟ୍ରେ ଦେଶର ମୋଟ ଘରୋଇ ଉତ୍ପାଦ GDP 7.4% ରହିବା ବୋଲି ଆକଳନ କରାଯାଇଛି। 2026 ଆର୍ଥିକ ବଜେଟ୍ରେ ଭାରତର ଅର୍ଥନୀତି ବର୍କସ୍ ଆଉ ବିକାଶଶୀଲ ବାଟେ ଗତି କରିବା ବୋଲି ରିପୋର୍ଟ ଥି ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ 2025-26 ଆର୍ଥିକ ବଜେଟ୍ର ପହିଲା 3 ସମୟଥି ଦେଶର ଶିଳ୍ପ କ୍ଷେତ୍ରର ଗ୍ରସ୍ ଭାଲ୍ୟୁ ଆଡେଡ୍ 7.0% ଅଭିବୃଦ୍ଧି ହୋଇକରି ଶିଳ୍ପ କ୍ଷେତ୍ର ସ୍ଥିତି ବର୍କସ୍ ରହିଛି। ଅଣବ୍ୟାଙ୍କ ସୂତ୍ରରୁ ବାଣିଜ୍ୟ କ୍ଷେତ୍ରକେ ଆର୍ଥିକ ପ୍ରବାହ 2020-2025 ବଛର ଭିତରେ 17.32% ଗ୍ରସ୍ ଭାଲ୍ୟୁ ଆଡେଡ୍ ବଢ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏ ସମୟ ଭିତରେ ଦେଶର ଇସ୍କାତ ଆଉ ସିମେଣ୍ଟ ଶିଳ୍ପ 2 ସବୁନୁ ବଡ଼ ବିଶ୍ୱ ଉତ୍ପାଦକର ମାନ୍ୟତା ପାଇଛି। କୋଇଲା ଶିଳ୍ପ ଗଲା ବଛରେ 1047 ନିୟୁତ ଟନ୍ରୁ ଅଧିକା ଉତ୍ପାଦନ କରିକରି ଐତିହାସିକ ସଫଳତା ପାଇଛି ବୋଲି ଅର୍ଥମନ୍ତ୍ରୀ ରିପୋର୍ଟ ଥି ଦର୍ଶାଇଛନ୍। ରିପୋର୍ଟ ଉପସ୍ଥାପନ ହେବାର ଉତ୍ତରୁ ଲୋକସଭାକେ ଆଇବାର ରବିବାର ଦିନ ତକ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭା ଅଧିବେଶନକେ ବିଲ୍ ଆଇବାର ରବିବାର ତକ ମୁଲତବୀ ରଖାଯାଇଛି। କେନ୍ଦ୍ର ସରକାର ସଂସ୍କାର ପ୍ରଦର୍ଶନ ଆଉ ପରିବର୍ତ୍ତନକେ ଗ୍ରହଣ କରିବାର ସହିତ ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସଂସଦ ପରିସରର ବଜେଟ୍ ଅଧିବେଶନର 2 ଦିନେ ଆଜି ଗଣମାଧ୍ୟମକେ ସମ୍ବୋଧନ କରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ସଂସ୍କାରମୂଳକ ଯୋଜନାମାନଙ୍କର ସୁଫଲ ତୃଣମୂଳ ସ୍ତରକେ ପହଞ୍ଚାବାର ଉପରେ ସରକାର ଅଧିକା ଜୋର୍ ଦେଉଛନ୍। 2047 ତକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାର ଲାଗି ଆଇବା 25 ବଛର ଗୁରୁତ୍ୱପୂର୍ଣ୍ଣ ଆୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗଲାକାଲି ସଂସଦର ଦୁଇ ଗୃହନ ରାଷ୍ଟ୍ରପତିଙ୍କର ଅଭିଭାଷଣ 140 କୋଟି ଲୋକଙ୍କର ଆଶା ଓ ଭରସାର ପ୍ରତିଫଳନ ଥିଲା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
राष्ट्रपति जी का उद्बोधन 140 करोड़ देशवासियों के आत्मविश्वास की अभिव्यक्ति था, 140 करोड़ देशवासियों के पुरुषार्थ का लेखा जोखा था और 140 करोड़ देशवासी और उसमें भी ज्यादातर युवा उनके एस्पिरेशंस को रेखांकित करने का बहुत ही सटीक उद्बोधन, सभी सांसदों के लिए कई मार्गदर्शक बातें भी कल आदरणीय राष्ट्रपति जी ने सदन में सबके सामने रखी है।
ଦେଶର ବିକାଶ ଲାଗି ସମକୁ ଗଠନମୂଳକ କାମଥି ସହଭାଗୀ ହେବାରକେ ପ୍ରଧାନମନ୍ତ୍ରୀ ଏ ଅବସରରେ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ଯୋଜନା ଆଉ କୃଷି ଉନ୍ନତି ଯୋଜନାଥି ଓଡ଼ିଶା ପ୍ରଦର୍ଶନକେ ଆଜି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଶଂସା କରିଛନ୍। ରାଜ୍ୟ କୃଷି ବିକାଶ ପ୍ରକ୍ରିୟାକେ ଜାରି ରଖବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍। ଓଡ଼ିଶା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ଯୋଜନା ପାଣ୍ଠିନୁ 78% ଆଉ କୃଷି ଉନ୍ନତି ଯୋଜନାର 80% ଖର୍ଚ୍ଚା କରିସାରିଛି, ଯେନ୍ଟାକି ରାଜ୍ୟ କୃଷି ବିକାଶ ପ୍ରକ୍ରିୟାକେ ଆହୁରି ତୁର୍ତ୍ତି କରିପାରିଛି। ବାଦ୍ ପଡ଼ିଥିବା ପାଣ୍ଠିକେ କେନ୍ଦ୍ର ସରକାର ଖୁବ୍ ଜଲ୍ଦି ଯୋଗାଇ ଦେଇଥିଲେ, ବାକି 6 ପ୍ରକଳ୍ପ ତୁର୍ତ୍ତି ଶେଷ କରାଯାଇପାରବା ବୋଲି ବୈଠକଟି ଉପମୁଖ୍ୟମନ୍ତ୍ରୀ ଆଉ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଭାସୀ ଜରିଏ ଯୋଗ ଦେଇକରି କହିଛନ୍ତି। ସମୀକ୍ଷା ବୈଠକଟି ଆଭାସୀ ଜରିଏ ଦେଶର ସବୁ ରାଜ୍ୟର କୃଷିମନ୍ତ୍ରୀମାନେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସମାନତା ପ୍ରୋତ୍ସାହନ ନିୟମାବଳୀ 2026 କାର୍ଯ୍ୟକାରିତାକେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଦାଖଲ ହୋଇଥିବା ଏକାଧିକ ମାମଲାର ଶୁଣାଣି କରିକରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କର ପୀଠ ଏହି ଅନ୍ତରୀଣ ଆଦେଶକେ ଜାରି କରିଛନ୍। ଇତର ସହିତ ବିଶିଷ୍ଟ ଆଇନଜ୍ଞମାନଙ୍କୁ ନେଇକରି ଗଠିତ ଗୋଟିଏ କମିଟି ଜରିଏ ଏହି ନିୟମାବଳୀର ଫେରଖା ସମୀକ୍ଷା କରବାରକେ ପରାମର୍ଶ ଦେଇଛନ୍। ମାମଲାଟି ଜବାବ ଦାଖଲ କରବାରକେ କେନ୍ଦ୍ର ସରକାର ଆଉ UGCକେ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍। ଆଇବା ଆଦେଶ ତକ 2012 ନିୟମାବଳୀ ଆଧାରଥି ନିଷ୍ପତ୍ତି ନେବାରକେ ପୀଠ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ବଛର ଲାଗି 5 ପାଞ୍ଜିକେ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତ ସଭାତି ଆଜି ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାତି ହୋଇଥିବା ପଞ୍ଜିକା ସମୀକରଣ ବୈଠକଟି 8 ପାଞ୍ଜି ପ୍ରକାଶନ ସଂସ୍ଥାକେ ଚିଠି କରାଯାଇଥିବା ବେଳେ 5 ପାଣ୍ଡୁଲିପି ଦାଖଲ କରାଯାଇଥିଲା। ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫ ସଂଶୋଧନ କରାଯାଇକରି ଏହି 5 ପାଞ୍ଜି ନିର୍ଭୁଲ ଆଉ ତ୍ରୁଟିଶୂନ୍ୟ ଘୋଷଣା କରାଯାଇଛି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟ ଦଳର ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତା ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ଜିଲ୍ଲା ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକଟି ଆଇବା ଦିନେ ରାଜ୍ୟ ହେବାରକୁ ଥିବା ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ବାବଦେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ବିଧାୟକ ରାଜ୍ୟ ପଦାଧିକାରୀ ଆଉ ଜିଲ୍ଲା ସଭାପତିଙ୍କ ସଙ୍ଗେ ବିଚାର ଆଲୋଚନା କରିକି ଆଇବା ପଦକ୍ଷେପ ବାବଦେ ଆଲୋଚନା କରାଯାଇଛି। ଇତର ସହିତ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ପିବିଜି ରାମଜୀ ଆଇନ ଆଉ କେନ୍ଦ୍ର ରାଜ୍ୟ ବଜେଟ୍କେ ଲୋକଙ୍କ ପାଖେ ପହଞ୍ଚାବାର ଲାଗି ବିଲ୍ ବୈଠକଟି କାର୍ଯ୍ୟଖସଡ଼ା ତିଆରି କରାଯାଇଥିବା ଜଣାପଡ଼ିଛି। ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇକରି ଭୁବନେଶ୍ୱରର ଗୋଟିଏ ଦିନକିଆ ଦକ୍ଷତା ବିକାଶ କର୍ମଶାଳା ହୋଇଯାଇଛି। କର୍ମଶାଳାଠି ରାଜ୍ୟର ସବୁ 230 ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୋଗ ଦେଇଛନ୍। କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତି 2020 ଧନ୍ଦାମୂଳକ ଶିକ୍ଷାକେ ଜୋର୍ ଦିଆଯାଉଥିବାର ଅଧ୍ୟକ୍ଷମାନଙ୍କୁ ଆହୁରି କ୍ରିୟାଶୀଳ ହେବାର ସହିତ ନିଜ ନିଜର ଭିତରେ ତାଲମେଲ ରଖବାରକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଡକ୍ଟର ଚିତ୍ରସେନ ରାଉତ ନୂଆପଡ଼ା ଗସ୍ତ କରିକି ଜିଲ୍ଲାର ଭିନ୍ ଭିନ୍ ମଣ୍ଡି ପରିଦର୍ଶନ କରିଛନ୍। ଧାନ ବିକ୍ରିର ସ୍ଥିତି ଆଉ ମଣ୍ଡି ପରିଚାଳନା ବାବଦେ ଇ ଅବସରରେ ଶ୍ରୀ ରାଉତ ସମୀକ୍ଷା କରିଛନ୍। ଧାନ ବିକ୍ରିର ସଠିକ୍ ମୂଲ୍ୟ ଚାଷୀମାନଙ୍କ ପାଖେ ପହଞ୍ଚୁଛେ କି ନାହିଁ ସେ ବାବଦେ ବିଲ୍ ଶ୍ରୀ ରାଉତ ଚାଷୀମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର ଏଛେନକା 77 ମଣ୍ଡି ଜରିଏ ଧାନଘିନା ଚାଲିଛି। ଏପତକ 46,367 ଜଣ ଚାଷୀଙ୍କ 2,72,632 କ୍ୱିଣ୍ଟାଲ ଧାନଘିନା ଯାଇଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ଜଲ ଆଉ ପରିମଳ ମିଶନର ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକି ସ୍ୱଚ୍ଛ ଭାରତ ଅଭିଯାନଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ଜଲ ଯୋଗାଣ ଆଉ ପରିମଳ କାର୍ଯ୍ୟକ୍ରମମାନଙ୍କର ଅଗ୍ରଗତିର ସମୀକ୍ଷା କରିଛନ୍। ଜିଲ୍ଲାର ସବୁ ବ୍ଲକ୍କେ ସ୍ଥାୟୀ ଭାବେ ପଟିକ ପିଇବାର ପାଣି ଯୋଗାଇବାର ବ୍ୟବସ୍ଥାକେ ଆହୁରି ବର୍କସ୍ କରବାରକେ ଇ ଅବସରରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା କୃଷି ବିଭାଗ ତରଫ ସହର ପ୍ରଧାନପାଟ ବଡ଼ବଗିଚାଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଉ କୃଷି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତା ହୋଇଥିବା ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇଥିଲେ। ଚାଷୀ ଓ ଚାଷବାସର ବିକାଶ ଲାଗି ସରକାର ବହୁଟେ ପଦକ୍ଷେପ ନେଉଛନ୍, ଚାଷୀମାନେ ଇତାର ଲାଭ ନେବାରକେ ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ମେଳାଟି କୃଷି ବିଭାଗ ତରଫ 50 ଷ୍ଟଲ୍ ଖୋଲାଯାଇଥିଲା। ବଲାଙ୍ଗୀର ଜିଲ୍ଲାର ପିଏମ୍ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଲ ପଡ଼ିଆନ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାନଙ୍କର ସଭାପତିତ୍ୱ ଥି ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କର ଆହ୍ୱାନତି ହୋଇଥିବା ଦୁଇଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବଲାଙ୍ଗୀର ସଦର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଉ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ଆଇଷ୍ଠାନୁ ପବିତ୍ର ମାଘ ମେଳା ମୂଲ ହୋଇଛି। ଏ ଅବସରରେ ଶୂନ୍ୟ ବ୍ରହ୍ମ ଉପାସନାଥି ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜା ସହିତ ଶୂନ୍ୟ ଶରଣ ମାନ୍ୟ ଆଉ ଧୂନି ଥାପନା କରାଯାଇକରି ଅଖଣ୍ଡ ଜ୍ୟୋତି ଚଲାଯାଇଛି। ଆଇବା ମାଘପୁନିତ ହେବାରକେ ଥିବା ମେଳାଥି ସାରସ୍ୱତ ସମାରୋହ ସହିତ କବିଙ୍କର ସମାଧି ମନ୍ଦିର ଆଉ କଠୋ ମନ୍ଦିର ଦର୍ଶନ ଲାଗି ପ୍ରଶାସନ ତରଫ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ମୁଖିଆ ଲକ୍ଷ୍ୟ ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ପରିସରର ନୂଆ ପାଠପଢ଼ା ବହି ବ୍ୟବହାରିକ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଆଇବା ଶିକ୍ଷା ବଚନ ରାଇଜେ ଜାତୀୟ ଶିକ୍ଷାନୀତି ଆଧାରିତ ନୂଆ ପାଠପଢ଼ା ବହି ଲାଗୁ କରାଯିବା ବାବଦେ ଶିବିରଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ତିଲେଶ୍ୱର ହାଇସ୍କୁଲ ପଡ଼ିଆନ ଚାଲିଥିବା ତିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି ବିହାରର ବକ୍ସର ଆଉ ବରଗଡ଼ ଦଲ ଭିତରେ 2 ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପେନାଲ୍ଟି ସୁଟ୍ଆଉଟ୍ ବିହାରର ଦଲ 1-0 ଗୋଲ୍ଥି ବରଗଡ଼ ଦଲକେ ହରାଇଛି। ଇତାର ସହିତ ବିହାର ଦଲ ଫାଇନାଲକେ ଯାଇଛି। ଆବା କାଲି ତକ ବିହାର ଆଉ ସୁନ୍ଦରଗଡ଼ ଦଲ ଭିତରେ ଫାଇନାଲ ମ୍ୟାଚ୍ ଖେଳାଯିବା। ପାଣିପାଗ ପଶ୍ଚିମ ଝଡ଼ ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛେ। ଆଇବା ହପ୍ତାହ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଭିତରେ ସମୁଦ୍ର ଖଣିର 5 ଜିଲ୍ଲାର ବହଲିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ ସଂସଦନ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ଆଇବା ଆର୍ଥିକ ବଜେଟ୍ରେ ଦେଶର ମୋଟ ଘରୋଇ ଉତ୍ପାଦ 7.4% ରହିବାରକେ ନେଇକରି ଆକଳନ। କେନ୍ଦ୍ର ସରକାର ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ଯୋଜନା ଆଉ କୃଷି ଉନ୍ନତି ଯୋଜନା ଥି ଓଡ଼ିଶାର ପ୍ରଦର୍ଶନକେ ପ୍ରଶଂସା କଲେ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ। ଆଉ 2026-27 ବଛର ଲାଗି 5 ପାଞ୍ଜିକେ ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମିଳିଲା ଅନୁମୋଦନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।